ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ମଧ୍ୟରେ ବିଧାନସଭାରେ ବଜେଟ୍ ସମ୍ପର୍କିତ ଆଲୋଚନା ଜାରି। ନୂତନ ଜାତୀୟ ଶିକ୍ଷାନୀତି ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ସହ ଦେଶର ଲୋକଙ୍କୁ ସଶକ୍ତ କରିଛି, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରତ୍ନଭଣ୍ଡାର ମରାମତି ନେଇ ନୂଆ ମାର୍ଗଦର୍ଶିକା ଆସିବା ପରେ ଲେଜର ସ୍କାନିଂ ହେବ, ସୂଚନା ଦେଲେ ଜଷ୍ଟିସ୍ ବିଶ୍ୱନାଥ ରଥ। ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି, ଘଡ଼ଘଡ଼ି ସହ ବର୍ଷା ହେବା ନେଇ 11 ଜିଲ୍ଲାକୁ ସତର୍କ ସୂଚନା। ସପ୍ତଦଶ ବିଧାନସଭାର ଆଜି ଦ୍ୱିତୀୟାର୍ଦ୍ଧରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଜାରି ରହିଛି। ହଟ୍ଟଗୋଳ ମଧ୍ୟରେ ଗୃହରେ ବଜେଟ୍ ସମ୍ପର୍କିତ ଆଲୋଚନା ଚାଲିଛି। ସୂଚନା ଅନୁଯାୟୀ ଆଜି ବିଧାନସଭା ଆରମ୍ଭ ହେବା ମାତ୍ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗୃହ ବାହାରେ ରାଜ୍ୟରେ ଅଗ୍ନିବୀରମାନଙ୍କୁ ସଂରକ୍ଷଣ ସମ୍ପର୍କିତ ଘୋଷଣା ବିଧାନସଭାର ମର୍ଯ୍ୟାଦା ହାନି କରିଥିବା ବିରୋଧୀ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଥିଲା। ଏନେଇ ଶୂନ୍ୟକାଳରେ କଂଗ୍ରେସ ଦଳ ପକ୍ଷରୁ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଗତ କରାଯାଇଥିଲା। ପରେ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ବିଭିନ୍ନ ସ୍ଲୋଗାନ ଦେବା ସହ ହଟ୍ଟଗୋଳ କରିଥିଲେ। ବିରୋଧୀ ବିଜେଡ଼ି ମଧ୍ୟ ଏହି ପ୍ରସଙ୍ଗକୁ ସମର୍ଥନ ଜଣାଇ ଉଦ୍ବେଗ ପ୍ରକାଶ କରିଥିଲା। ବିଜେଡି ବିଧାୟକ ଗଣେଶ୍ୱର ବେହେରା ଏହି ପ୍ରସଙ୍ଗରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଗ୍ରହଣ ପାଇଁ ଦାବି କରିଥିଲେ। ପରେ ବାଚସ୍କତି ଗୃହକୁ ଅପରାହ୍ନ 4 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ରାଜ୍ୟରେ ଜାତୀୟ ରାଜପଥଗୁଡ଼ିକରେ ଅପରାଧ ରୋକିବା ନିମନ୍ତେ ବହୁ ପୂର୍ବରୁ ପାଟ୍ରୋଲିଂ ବ୍ୟବସ୍ଥା ପ୍ରଚଳିତ ରହିଛି। ଏହାକୁ କଡ଼ାକଡ଼ି କରିବା ପାଇଁ ମୋବାଇଲ୍ ପାଟ୍ରୋଲିଂ, ଡକାୟତି ନିରୋଧୀ ପାଟ୍ରୋଲିଂ, ବିଟ୍ ପାଟ୍ରୋଲିଂ, ଫୁଟ୍ ପାଟ୍ରୋଲିଂ ଓ ସାନ୍ଧ୍ୟକାଳୀନ ପାଟ୍ରୋଲିଂ କରାଯାଉଛି। କମିଶନରେଟ୍ ପୁଲିସ୍ ଅଞ୍ଚଳରେ ଏହାର ସୁପରିଚାଳନା ନିମନ୍ତେ ସମନ୍ୱିତ ନିୟନ୍ତ୍ରଣ କକ୍ଷର ବ୍ୟବସ୍ଥା କରାଯାଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଲିଖିତ ଉତ୍ତରରେ ଗୃହରେ ଜଣାଇଛନ୍ତି। ବିଧାୟକ ପ୍ରଶାନ୍ତ ବେହେରାଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି, ରାଜପଥରେ ଦୁର୍ଘଟଣା ହ୍ରାସ ସହ ଅପରାଧ ନିୟନ୍ତ୍ରଣ ନିମନ୍ତେ ରାଜ୍ୟ ସରକାର 4 ରାଜପଥ ଓ 1 ରାଜ୍ୟ ରାଜପଥରେ ପାଟ୍ରୋଲିଂ ବ୍ୟବସ୍ଥା ପ୍ରଚଳନକୁ ଅନୁମୋଦନ ଦେଇଛନ୍ତି। ଏଥିରେ 119 ଜଣ ଅବସରପ୍ରାପ୍ତ ପୁଲିସ୍ ଅଧିକାରୀ 36 ପାଟ୍ରୋଲିଂ ଯାନରେ ନିୟୋଜିତ ହେବେ। ରାଜ୍ୟରେ ଗତ 10 ମଧ୍ୟରେ 48 ଜଣଙ୍କର ହାଜତ ମୃତ୍ୟୁ ଘଟିଛି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଲିଖିତ ପ୍ରଶ୍ନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ଉତ୍ତର ରଖିଛନ୍ତି। ତଥ୍ୟ ଅନୁଯାୟୀ 2022 ହାଜତରେ 5 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 2023 4 ଜଣଙ୍କ ମୃତ୍ୟୁ ହୋଇଛି। ଜାତୀୟ ଶିକ୍ଷାନୀତି 2020 କ୍ରିୟାନ୍ୱୟନର 4 ପୂର୍ତ୍ତି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଜାତୀୟ ଶିକ୍ଷାନୀତି ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ସହ ଦେଶର ଲୋକଙ୍କୁ ସଶକ୍ତ କରିଛି। ଏହାସହ ଦେଶର ସାମାଜିକ ଓ ଆର୍ଥିକ ବିକାଶକୁ ପ୍ରୋହାହିତ କରିବା ପାଇଁ ଏକ ଆଶାର ପ୍ରତୀକ ଭାବେ ଉଭା ହୋଇଛି। ଶ୍ରୀ ପ୍ରଧାନ କହିଛନ୍ତି, ଜାତୀୟ ଶିକ୍ଷାନୀତିର କାର୍ଯ୍ୟକାରିତା ଶିକ୍ଷାକୁ ଅଧିକ ଜୀବନ୍ତ କରିଛି। ଭାରତର ଶିକ୍ଷାକୁ ଭବିଷ୍ୟତବାଦୀ କରିବା, ବିଶ୍ୱସ୍ତରୀୟ ଏବଂ ଆଉଟକମ୍ ଆଧାରିତ କରିବା ପାଇଁ ଶିକ୍ଷାନୀତି ମାର୍ଗଦର୍ଶନ ଦେଇଛି ବୋଲି ସେ କହିଛନ୍ତି। ଅପରପକ୍ଷରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆଜି ଅଖିଳ ଭାରତୀୟ ଶିକ୍ଷା ସମାଗମ 2024 ପାଳିତ ହୋଇଛି। ଏହି ଅବସରରେ ଜାତୀୟ ଶିକ୍ଷାନୀତି ଅନ୍ତର୍ଗତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଉପକ୍ରମର ଶୁଭାରମ୍ଭ ହୋଇଥିଲା। କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ସଚିବ ଟିକେ ରାମଚନ୍ଦ୍ରନ ପାରାଦୀପ ବନ୍ଦର କର୍ତ୍ତୃପକ୍ଷର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଆଜି ପ୍ରଥମ ଥର ପାଇଁ ଶ୍ରୀ ରାମଚନ୍ଦ୍ରନ ପିପିଏ ଗସ୍ତ କରିବା ଅବସରରେ 13 କୋଟିରୁ ଅଧିକ ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ପ୍ରକଳ୍ପଗୁଡ଼ିକ ମଧ୍ୟରେ ଟ୍ରମା ଏବଂ ବର୍ନ କେୟାର କେନ୍ଦ୍ର ଓ ଜଳ ବିଶୋଧନ ପ୍ଲାଣ୍ଟ ରହିଛି। ଶ୍ରୀ ରାମଚନ୍ଦ୍ରନ କହିଛନ୍ତି, ଜଳ ବିଶୋଧନ ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଶେଷ ହେବ ଏବଂ ଦୈନିକ 16 ନିୟୁତ ଲିଟର ପାଣି ବିଶୋଧନ କରାଯାଇ ବନ୍ଦର ସହରାଞ୍ଚଳର ଲୋକମାନଙ୍କୁ ଯୋଗାଇ ଦିଆଯିବ। ପିପିଏର ସମୀକ୍ଷା କରିବା ଅବସରରେ ଶ୍ରୀ ରାମଚନ୍ଦ୍ରନ ଉତ୍ପାଦକତା ବୃଦ୍ଧି ପାଇଁ ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ପରାମର୍ଶ ଦେଇଛନ୍ତି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ନେଇ ସ୍ୱତନ୍ତ୍ର ତଦାରଖ କମିଟି ବୈଠକ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ବୈଠକରେ ପ୍ରତ୍ନତତ୍ତ୍ୱ ବିଭାଗ ଅଧିକାରୀ ଓ 15 ଜଣିଆ ଉଚ୍ଚସ୍ତରୀୟ କମିଟି ମଧ୍ୟରେ ରତ୍ନଭଣ୍ଡାର ସ୍ଥିତି, ସ୍ଥାୟିତ୍ୱ ଓ ଲେଜର ସ୍କାନିଂ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। ବୈଠକ ପରେ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ କହିଛନ୍ତି, ରତ୍ନଭଣ୍ଡାରର ମରାମତି ଓ ଲେଜର ସ୍କାନିଂ ନେଇ ପରିଚାଳନା କମିଟି ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ନୂଆ ମାର୍ଗଦର୍ଶିକା ଆସିବା ପରେ ପ୍ରଥମେ ରତ୍ନଭଣ୍ଡାରର ଲେଜର ସ୍କାନିଂ ଓ ମରାମତି ହେବ। ପରେ ଅଳଙ୍କାରଗୁଡ଼ିକର ଗଣତିମଣତି କରାଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି। ସେ କହିଛନ୍ତି ରତ୍ନଭଣ୍ଡାରର ମରାମତି ପୂର୍ବରୁ ଭିତରେ ଖାଲିଥିବା ସମସ୍ତ ସିନ୍ଦୁକ ଓ ଆଲମିରାକୁ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ଏହାପରେ ରତ୍ନଭଣ୍ଡାର ଭିତରେ ସୁଡ଼ଙ୍ଗ ଅଛି କି ନାହିଁ ଏ ନେଇ ଏଏସ୍ଆଇ ପକ୍ଷରୁ ଅତ୍ୟାଧୁନିକ ପଦ୍ଧତିରେ ଯାଞ୍ଚ ପାଇଁ ସରକାରଙ୍କୁ ପରାମର୍ଶ ଦିଆଯିବ। ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ମରାମତି କାର୍ଯ୍ୟ ଆରମ୍ଭ ହେବ। ମରାମତି ପରେ ଅସ୍ଥାୟୀ ରତ୍ନଭଣ୍ଡାର ଭିତରେ ଥିବା ସମସ୍ତ ରତ୍ନ ଅଳଙ୍କାରର ଗଣତିମଣତି କରାଯିବ ବୋଲି ଜଷ୍ଟିସ୍ ରଥ କହିଛନ୍ତି। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଭୁବନେଶ୍ୱର ପଲାସା ରେଳ ସେକ୍ସନକୁ ବିସ୍ତୃତ ଭାବେ ନିରୀକ୍ଷଣ କରିଛନ୍ତି। ଏହି ସମୟରେ ଶ୍ରୀ ଫୁଙ୍କୱାଲ ଭୁବନେଶ୍ୱର ବାଲୁଗାଁ ବ୍ରହ୍ମପୁର ଛତ୍ରପୁର ଖୋର୍ଦ୍ଧା ରୋଡ୍ ଲିଙ୍ଗରାଜ ଷ୍ଟେସନ ରୋଡ୍ ପଲାସା ଏବଂ ଇଚ୍ଛାପୁରମ୍ ଅମୃତ ଷ୍ଟେସନ ପ୍ରକଳ୍ପଗୁଡ଼ିକର ଅଗ୍ରଗତି କାର୍ଯ୍ୟ ସମୀକ୍ଷା କରିଥିଲେ। ଧାର୍ଯ୍ୟ ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏହା ସହିତ ଶ୍ରୀ ଫୁଙ୍କୱାଲ ବିଭିନ୍ନ ରେଳ ଷ୍ଟେସନରେ ଟ୍ରାଫିକ୍ ବ୍ୟବସ୍ଥା ଏବଂ ଯାତ୍ରୀମାନଙ୍କ ସୁବିଧା ସମ୍ବନ୍ଧୀୟ ଭିଭିଭୂମି ଓ ବିକାଶମୂଳକ କାର୍ଯ୍ୟଗୁଡ଼ିକୁ ନିରୀକ୍ଷଣ କରିଥିଲେ। ଯାତ୍ରୀମାନଙ୍କୁ ଉନ୍ନତ ସେବା ଏବଂ ସୁବିଧା ଯୋଗାଇଦେବା ନେଇ ପ୍ରାଥମିକତା ଦେବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। କୋରାପୁଟ ଜିଲ୍ଲାର ଲମତାପୁଟରେ ଝାଡ଼ାବାନ୍ତି ବ୍ୟାପିଥିବା ଅଭିଯୋଗ ହୋଇଛି। ଏଥିରେ 12 ଜଣ ଆକ୍ରାନ୍ତ ହୋଇ ହସ୍କିଟାଲରେ ଭର୍ତ୍ତି ହୋଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଗୋଟିଏ ମେଡିକାଲ ଟିମ୍ ପହଞ୍ଚ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ଜଣାପଡ଼ିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲାର ଉମରକୋଟରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ 34 ଅଭିଯୋଗର ଶୁଣାଣି ହୋଇଛି। ଏଥିସହ 3 ଟ୍ରାଇସାଇକେଲ 9 ହ୍ୱିଲ୍ ଚେୟାର 19 ଜଣଙ୍କୁ ପେନ୍ସନ୍ ଏବଂ 20 ଜଣଙ୍କୁ ଶ୍ରବଣଯନ୍ତ୍ର ପ୍ରଦାନ କରାଯାଇଥିଲା। ଦେଓଗଡ଼ ଜିଲ୍ଲା ବାରକୋଟ ବ୍ଲକ ସଇଡ଼ା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ 88 ଅଭିଯୋଗର ଶୁଣାଣି କରାଯାଇଥିବାବେଳେ ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ସଦର ମହକୁମାସ୍ଥିତ ପଞ୍ଚାୟତ ସମିତି ସଦ୍ଭାବନା ସଭାଗୃହଠାରେ ଅନୁଷ୍ଠିତ ଶିବିରରେ 96 ଅଭିଯୋଗର ଶୁଣାଣି କରାଯାଇଛି। ସେହିପରି କଳାହାଣ୍ଡି ଜିଲ୍ଲା କଲମପୁରସ୍ଥିତ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଅନୁଷ୍ଠିତ ଶିବିରରେ 143 ଅଭିଯୋଗର ଶୁଣାଣି ହୋଇଥିବାବେଳେ ସମ୍ଭଲପୁର ଜୁଜମରା ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ 69 ଅଭିଯୋଗର ଶୁଣାଣି କରାଯାଇଛି। ନୟାଗଡ଼ ଜିଲ୍ଲା ଦଶପଲା ବ୍ଲକସ୍ଥିତ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ 257 ଅଭିଯୋଗର ଶୁଣାଣି କରାଯାଇଥିବା ସୂଚନା ମିଳିଛି। ଗଞ୍ଜାମ ଜିଲ୍ଲା ଛତ୍ରପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ସ୍ଥାନୀୟ ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ମନୋରଞ୍ଜନ ଦାସ ନାବାଳକମାନଙ୍କ ପାଇଁ ଉଦ୍ଦିଷ୍ଟ ନ୍ୟାୟ ବ୍ୟବସ୍ଥା ଓ ଶିକ୍ଷା ଅଧିନିୟମ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇଥିଲେ। କେନ୍ଦ୍ରୀୟ ହିନ୍ଦୀ ଆୟୋଗ ଆଗ୍ରାର ଭୁବନେଶ୍ୱର କେନ୍ଦ୍ର ଶାଖା ପକ୍ଷରୁ ନବରଙ୍ଗପୁରଠାରେ ବିଦ୍ୟାଳୟ ଶିକ୍ଷକମାନଙ୍କ ପାଇଁ ଏକ 10-ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଉଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ହିନ୍ଦୀ ଭାଷା ପ୍ରତି ଆଗ୍ରହ ତଥା ଭାଷାଜ୍ଞାନର ବିକାଶ ନିମନ୍ତେ ଜିଲ୍ଲାର ସମସ୍ତ ମାଧ୍ୟମିକ ବିଦ୍ୟାଳୟର ହିନ୍ଦୀ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଅଗଷ୍ଟ 3 ପର୍ଯ୍ୟନ୍ତ ରାଜା ଚୈତନ୍ୟଦେବ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଏହି ପ୍ରଶିକ୍ଷଣ ଦିଆଯିବ। ହୀରାକୁଦ ଜଳଭଣ୍ଡାରରୁ ଗତକାଲି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯାଇଥିବାବେଳେ 20 ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ଅପରାହ୍ନ 3 ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ ସମୁଦାୟ 2,47,222 କ୍ୟୁସେକ୍ ପାଣି ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ପ୍ରବେଶ କରୁଛି। ସେହିଭଳି 3,47,329 କ୍ୟୁସେକ୍ ପାଣି ନିଷ୍କାସିତ ହେଉଛି। ଜଳଭଣ୍ଡାର ଜଳସ୍ତର ଏବେ ହ୍ରାସ ପାଇ 616.37 ଫୁଟରେ ପହଞ୍ଚିଛି। ଲଘୁଚାପ ପ୍ରଭାବରେ ଆଗାମୀ 5 ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସ୍ଥିତି ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସୂଚନା ଅନୁଯାୟୀ ଆସନ୍ତା 24 ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ 11 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ମଧ୍ୟରେ ଜଗତସିଂହପୁର ଜିଲ୍ଲାର କୁଜଙ୍ଗରେ ସର୍ବାଧିକ 110 mm ବର୍ଷା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଗତ ଜୁନ୍ 1 ଆଜି ପର୍ଯ୍ୟନ୍ତ ରାଜ୍ୟରେ 478.8 mm ବର୍ଷା ରେକର୍ଡ ହୋଇଛି। ଏହା ସ୍ୱାଭାବିକ ବର୍ଷା ତୁଳନାରେ 9% କମ୍ ଥିବା ଜଣାପଡ଼ିଛି। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ମଧ୍ୟରେ ବିଧାନସଭାରେ ବଜେଟ୍ ସମ୍ପର୍କିତ ଆଲୋଚନା ଜାରି। ନୂତନ ଜାତୀୟ ଶିକ୍ଷାନୀତି ଶିକ୍ଷାକ୍ଷେତ୍ରରେ ପରିବର୍ତ୍ତନ ଆଣିବା ସହ ଦେଶର ଲୋକଙ୍କୁ ସଶକ୍ତ କରିଛି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରତ୍ନଭଣ୍ଡାର ମରାମତି ନେଇ ନୂଆ ମାର୍ଗଦର୍ଶିକା ଆସିବା ପରେ ଲେଜର ସ୍କାନିଂ ହେବ, ସୂଚନା ଦେଲେ ଜଷ୍ଟିସ୍ ବିଶ୍ୱନାଥ ରଥ। ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି, ଘଡ଼ଘଡ଼ି ସହ ବର୍ଷା ହେବା ନେଇ 11 ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
ଭୁତ